ହ୍ୟାପି ଭାଲେଣ୍ଟାଇନ୍ ଡେ। କବିତା ଶହେ ଜନମର ସାଥୀ। ବସନ୍ତର ମଳୟ ପବନକୁ ସାଙ୍ଗରେ ନେଇ ଆସିଛି ପ୍ରେମର ପ୍ରୀତିଭରା ଦିନ ଭାଲେଣ୍ଟାଇନ୍ ଡେ। ସମସ୍ତେ ଖୁସିରେ ପ୍ରେମର ଏହି ଦିନଟିକୁ ପାଳୁଛନ୍ତି, କିନ୍ତୁ କେବଳ ମୋ ପାଖରେ ଆଜି ତୁମେ ନାହଁ, କିନ୍ତୁ କେବଳ ମୋ ପାଖରେ ଆଜି ତୁମେ ନାହଁ। ବହୁତ ଭଲ ପାଏ ମୁଁ ତୁମକୁ, ବହୁତ ଭଲ ପାଏ ମୁଁ ତୁମକୁ, କିନ୍ତୁ ନିଜ ମନ କଥା କହିବାକୁ ଡେରି କରିଦେଲି ଟିକେ ମୁଁ। ତୁମେ ସେତେବେଳେ ଆଉ କାହାର ହୋଇଯାଇଥିଲ, ବହୁତ କଷ୍ଟ ପାଇଥିଲି ତୁମର ସେ କଥା ଶୁଣି। ତୁମେ ସେତେବେଳେ ଆଉ କାହାର ହୋଇଯାଇଥିଲ, ବହୁତ କଷ୍ଟ ପାଇଥିଲି ତୁମର ସେ କଥା ଶୁଣି। ତଥାପି ନିଜକୁ ବୁଝେଇଲି ମୁଁ ନିଜେ, ମୁଁ ପଛେ ତୁମର ଜୀବନସାଥୀ ହୋଇନପାରିଲି। ତଥାପି ନିଜକୁ ବୁଝେଇଲି ମୁଁ ନିଜେ, ମୁଁ ପଛେ ତୁମର ଜୀବନସାଥୀ ହୋଇନପାରିଲି। କିନ୍ତୁ ମୋ ଭଲ ପାଇବା କେବେ କମିଯିବନି ତୁମ ପ୍ରତି, କିନ୍ତୁ ମୋ ଭଲ ପାଇବା କେବେ କମିଯିବନି ତୁମ ପ୍ରତି। ତୁମେ ଯଦି ଆଉ କାହା ସହ ଖୁସିରେ ଅଛ, ତୁମ ଓଠରେ ହସ ଦେଖି ମୁଁ ବି ବହୁତ ଖୁସି ଅଛି। ତୁମେ ଯଦି ଆଉ କାହା ସହ ଖୁସିରେ ଅଛ, ତୁମ ଓଠରେ ହସ ଦେଖି ମୁଁ ବି ବହୁତ ଖୁସି ଅଛି। ନିଜ ଜୀବନଠୁ ଅଧିକ ଭଲ ପାଏ ମୁଁ ତୁମକୁ, ନିଜ ଜୀବନଠୁ ଅଧିକ ଭଲ ପାଏ ମୁଁ ତୁମକୁ। ଆଜି ସିନା ତୁମେ ମୋଠୁ ଦୂରେଇ ଯାଇଛ, ଆଜି ସିନା ତୁମେ ମୋଠୁ ଦୂରେଇ ଯାଇଛ, ତଥାପି ଦଉଛି ତୁମକୁ ଆଜି ମୁଁ ଭ୍ୟାଲେଣ୍ଟାଇନ୍ ଡେରେ ପ୍ରତିଶ୍ରୁତି। ତଥାପି ଦଉଛି ତୁମକୁ ଆଜି ମୁଁ ଭ୍ୟାଲେଣ୍ଟାଇନ୍ ଡେରେ ପ୍ରତିଶ୍ରୁତି। ଯେତେଦିନ ଯାଏ ମୁଁ ଥିବି, ସେତେଦିନ ଯାଏ ରହିଥିବ ତୁମେ ମୋ ସାଥିରେ। ଗୋଟିଏ ଜନ୍ମ ନୁହେଁ, ଶହେ ଜନ୍ମ ଯାଏ ତୁମ ଅପେକ୍ଷା କରିବି ମୁଁ ସାଥୀ। ଗୋଟିଏ ଜନ୍ମ ନୁହେଁ, ଶହେ ଜନ୍ମ ଯାଏ ତୁମ ଅପେକ୍ଷା କରିବି ମୁଁ ସାଥୀ। ତୁମେ ସିନା ପାଳିବ ଭାଲେଣ୍ଟାଇନ୍ ଡେ, ତୁମେ ସିନା ପାଳିବ ଭାଲେଣ୍ଟାଇନ୍ ଡେ, କିନ୍ତୁ ମୁଁ ତୁମ ପାଇଁ ରାତ୍ରି ଉଜାଗର ରହି ଜାଳିବି ତୁମ ପାଇଁ ଦୀପ ଶିବ ମନ୍ଦିରରେ। କିନ୍ତୁ ମୁଁ ତୁମ ପାଇଁ ରାତ୍ରି ଉଜାଗର ରହି ଜାଳିବି ତୁମ ପାଇଁ ଦୀପ ଶିବ ମନ୍ଦିରରେ। କରିବି ତୁମ ଶୁଭକାମନା ମୁଁ ପ୍ରଭୁ ଶିବଙ୍କ ପାଖରେ, ହଁ ହଁ, କରିବି ତୁମ ଶୁଭକାମନା ମୁଁ ପ୍ରଭୁ ଶିବଙ୍କ ପାଖରେ। ୱିଶ୍ ୟୁ ହ୍ୟାପି ଭାଲେଣ୍ଟାଇନ୍।